ଶଙ୍କରଙ୍କ ହସ୍ତେ ଦେଲେ ମହାରାଣୀ, ଡଗରଙ୍କ ହସ୍ତେ ଦେଲେ सिंह द्वारे पोता इली रे।